କଣ କହୁଛନ୍ତି ଆପଣଙ୍କ ସହିତ ପରାମର୍ଶ ପାଇଁ।
ନମସ୍କାର, ମୋ ନାଁ ହେଲା ଭାରତୀ ପାତ୍ର। ମୁଁ ବରଗଡ଼ ବ୍ରିଜ୍ କଲୋନୀ 57 ୱାର୍ଡରୁ କହୁଛି। ଆମ ସାହିର ସମସ୍ୟା ହେଲା ଜଳ ଆସୁନ, ବହୁତ ଲେଟ୍ ଲାଇଟ୍ରେ ଆସୁଛି ଆଉ ଶୁଦ୍ଧ ଜଳ ନାହିଁ, ଗୋଳିଆ ଜଳ ଆସୁଛି। ଆପଣ ସମାଧାନ କଲେ ଆମେ ଉପକୃତ ହେବୁ ଆଉ।
ଦୁଇ ନମ୍ବର ମାରନ୍ତୁ କି ତିନି ନମ୍ବର ମାରନ୍ତୁ, କିବୋର୍ଡ
ତମର ଅଛି? କିବୋର୍ଡ କାହିଁ